आकाशवाणी। संवाद पढ़ुछंती सुभाष चंद्र शतपथी। मुख्य संवाद, युनानी दिवस अवसर में आसंता काली नूआदिल्ली में दुईदिनिया आंतर्जातिक सम्मेलन को उद्घाटन करिबे राष्ट्रपति। अर्थनैतिक और वैषयिक सहयोग सुदृढ़ करने उद्देश्य आजिठारु फ्रांस और युक्तराष्ट्र अमेरिका गस्त करिछंती प्रधानमंत्री। परीक्षा पे चर्चार अष्टम संस्करण में छात्र छात्री को चापमुक्त रहिबार उपाय संपर्क में कहिले प्रधानमंत्री। 2025-26 साधारण बजेट उपरे संसदर उभय गृह रे आलोचना जारी। राष्ट्रपति द्रौपदी मुर्मू आसंता काली नूआदिल्ली रे युनानी दिवस अवसर में दुईदिनिया आंतर्जातिक सम्मेलन को उद्घाटन करिबे। एही अवसर में विज्ञान और प्रजुक्ति विद्या मंत्री डॉक्टर जितेंद्र सिंह उपस्थित रहिबे। प्रख्यात युनानी चिकित्सक, शिक्षक एवं स्वाधीनता संग्रामी हकीम अजमल खां जयंती को प्रतिवर्ष फेब्रुआरी 11 तारीख में युनानी दिवस भाव पालन कराए। आयुष मंत्रालय अधीन युनानी औषध गवेषणा केन्द्रीय परिषद द्वारा आयोजित होता यह दुईदिनिया सम्मेलन विषय वस्तु रही समन्वित स्वास्थ्य समाधान युनानी औषधर नूतनता आगक जबार बाट विश्व स्वास्थ्य एवं कल्याण निमन्ते युनानी औषधर गुरुत्वपूर्ण भूमिका उपरे आलोचना करिबा पई एही सम्मेलनी एक सफल मंच सब्यस्त हेबो बोली आशा करा जाउछि। फ्रांस और युक्तराष्ट्र अमेरिका सह रणनैतिक अर्थनैतिक और वैषयिक सहयोग को सुदृढ़ करिबा उद्देश्य रे प्रधानमंत्री नरेन्द्र मोदी आज एही दुई देश गस्त करिछन्ति। जिबा पूर्वरु प्रधानमंत्री बिबृति देई कहिछन्ति तांकर गस्त भारत फ्रांस रणनैतिक भागीदारीता संपर्क को त्वरान्वित करिबा सह 2047 विकास रोडमैप कार्यर समीक्षा करिबा लागि सुजोग सृष्टि करिबो। गस्तर प्रथम पर्यायर से फ्रांस ठारे 12 तारीख पर्यंत अवस्थान करिबे। सेठारे से कृत्रिम बुद्धिमत्ता शिखर सम्मेलन 2025 जोगदेबा सह फ्रांस नेतृवर्गों सह गुरुत्वपूर्ण द्विपाक्षिक आलोचना करिबे। श्री मोदी मार्सली रे भारतर नूतन कन्सुलेट जनरल कार्यालय को उद्घाटन करिबे। फ्रांस गस्त अवसर में प्रधानमंत्री विभिन्न व्यावसायिक प्रतिष्ठान मुख्य कार्यनिर्वाही अधिकारी बैठक में अंशग्रहण करिबार कार्यसूची रही। एथिसह आंतर्जातिक थर्मो न्यूक्लियर एक्सपेरिमेंटल रिएक्टर प्रतिष्ठान परिदर्शन करिबे। फ्रांस गस्त शेष करी प्रधानमंत्री श्री मोदी आसंता 12 तारीख दिन युक्तराष्ट्र अमेरिका गस्तरे जिबे। वाणिज्य प्रजुक्ति विद्या एवं विभिन्न क्षेत्र में द्विपाक्षिक संपर्क को सुदृढ़ करिबा लक्ष्य रे प्रधानमंत्री अमेरिका रे विभिन्न कार्यक्रम रे जोग देबार कार्यसूची रही। प्रधानमंत्री नरेन्द्र मोदी आज नूआदिल्ली ठारे अनुष्ठित परीक्षा पे चर्चा कार्यक्रम अष्टम संस्करण में छात्र छात्री अभिभावक एवं शिक्षकों सह मत विनिमय करिछन्ते। आलोचना काल में प्रधानमंत्री मिलेट एवं पनीपरिवार गुरुत्व उपरे प्राधान्य देइछन्ते। श्री मोदी छात्र छात्री मानकु परीक्षा समय किपरि चापमुक्त हेबे से संपर्क में परामर्श देइछन्ते। पुष्टिकर खाद्यर गुरुत्व एवं शरीर सुस्थ उपरे से प्राधान्य देइछन्ते। शयन मध्य पुष्टि साधन उपरे निर्भर करिथाए बोली से कहिछन्ते।
पोषण में शरीर के वेलनेस के लिए, फिटनेस के लिए नींद का बहुत महत्व है और इन दिनों तो पूरा मेडिकल साइंस इस बात पर केंद्रित हो रहा है कि जो पेशेंट आता है उसकी नींद कैसी है, कितने घंटे सोता है, ये सारे सवालों की बहुत गहराई से अध्ययन कर रहे हैं।
परीक्षा समय रे छात्र छात्री माने सम्मुखीन हेउथबा चापरु मुक्त रहिबा लागि प्रधानमंत्री केतेगुडी उपाय विषय रे कहितले। साधारणत घरे परीक्षा नै उत्तेजनापूर्ण वातावरण सृष्टि होइथाय। एही सबु चापरु दूरै रही परीक्षार आह्वान को सम्मुखीन हेबा लागि प्रधानमंत्री छात्र छात्री मानकु परामर्श दैछन्ते। मत विनिमय कालरे तेलंगानार आलुभेला सैतेजा नामक जणे छात्री कहिछन्ति प्रधानमंत्रीको शब्दावली परीक्षा समय रे प्रेरणा जगाइब। अन्य जणे छात्र परीक्षा समय रे समयर उपयुक्त परिचालना विषय रे प्रश्न पचारिथिले। यहार उत्तर रे प्रधानमंत्री कहिछन्ति समय को उपयुक्त भावे उपलब्धि करिबा सबुठारो गुरुत्वपूर्ण। समस्त कार्य को तालिका प्रस्तुत करि कार्य करिबा पई से परामर्श दैछन्ति। आपण माने संवाद सुनुछन्ति आकाशवाणी रो। ଲୋକସଭାରେ ଆଜି ପୁଣି ଥରେ 2025-26 ସାଧାରଣ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ବଜେଟ୍ କର୍ପୋରେଟ୍ମାନଙ୍କୁ ସମର୍ଥନ କରୁଥିବା ବେଳେ ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତିର ସମାଧାନ କରିବାରେ ସଫଳ ହୋଇନାହିଁ ବୋଲି ଡିଏମ୍କେର ଦୟାନିଧି ମାରାନ୍ ଅଭିଯୋଗ କରିଛନ୍ତି। କଂଗ୍ରେସର ମନୀଷ ତିୱାରୀ କହିଛନ୍ତି, ବିମୁଦ୍ରୀକରଣ ସମୟରେ ସରକାର ଘୋଷଣା କରିଥିବା ଲକ୍ଷ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଅନ୍ୟପକ୍ଷରେ ବିଜେପି ସାଂସଦ ଅନୁରାଗ ସିଂ ଠାକୁର 2025-26 ବଜେଟ୍କୁ ପ୍ରଶଂସା କରି କହିଛନ୍ତି, ପ୍ରତ୍ୟେକ କ୍ଷେତ୍ର ପାଇଁ ରେକର୍ଡ ବଜେଟ୍ ଆବଣ୍ଟନ କରାଯାଇଛି ଏବଂ ଏଥିରେ ଦେଶର ବିକାଶ ଗତି ହାସଲ କରିବ। ସେ କହିଛନ୍ତି, ଏନ୍ଡିଏ ସରକାର ଅମଳରେ ଭାରତୀୟ ଅର୍ଥନୀତି ପଞ୍ଚମ ସ୍ଥାନରେ ପହଞ୍ଚିଛି ଏବଂ ଆଗାମୀ 3 ବର୍ଷ ମଧ୍ୟରେ ଏହା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ପ୍ରତିରକ୍ଷା ବଜେଟ୍ 2013-14 2,00,000 କୋଟିରୁ 6,81,000 କୋଟିକୁ ବୃଦ୍ଧି ପାଇଥିବା ବେଳେ ରେଳ ବଜେଟ୍ 27,000 କୋଟି ଟଙ୍କାରୁ 2,55,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଲୋକସଭାରେ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶରେ 54 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ 30 କୋଟିରୁ ଅଧିକ ଆକାଉଣ୍ଟ ମହିଳାମାନେ ଖୋଲିଛନ୍ତି, ଯାହା 55%ରୁ ଅଧିକ। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଯୋଗୁଁ ବ୍ୟାଙ୍କ ନଥିବା ବୟସ୍କ ବ୍ୟକ୍ତିଙ୍କୁ ବ୍ୟାଙ୍କ ଖାତା ଖୋଲିବା ନେଇ ସଚେତନ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 22 କୋଟିରୁ ଅଧିକ ଲୋକ ପଞ୍ଜୀକୃତ ହୋଇଥିବା ବେଳେ 49 କୋଟି ଲୋକ ପିଏମ୍ ସୁରକ୍ଷା ବୀମା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟସଭାରେ ଆଜି ଶୂନ୍ୟକାଳରେ ତୃଣମୂଳ କଂଗ୍ରେସ ସାଂସଦ ବିଭିନ୍ନ ଭାଷାରେ ଧାରା ବିବରଣୀ ନିମନ୍ତେ ସ୍ୱତନ୍ତ୍ର ଚ୍ୟାନେଲ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆକାଶବାଣୀରୁ ପ୍ରସାରିତ କ୍ରିକେଟ୍ ଧାରା ବିବରଣୀ ବିଶ୍ୱସ୍ତରୀୟ ବିଷୟବସ୍ତୁ ସୃଷ୍ଟି କରିବାରେ ବିପୁଳ ସମ୍ଭାବନା ରହିଛି। ସେ ରେଡିଓ ଧାରା ବିବରଣୀର ଇତିହାସ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ରାଜ୍ୟସଭାରେ ଆଜି 2025-26 ସାଧାରଣ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ସାଂସଦ ପି ଚିଦମ୍ବରମ୍ ଆଲୋଚନା ଆରମ୍ଭ କରି କହିଛନ୍ତି, 2014 ଉତ୍ପାଦନ କ୍ଷେତ୍ରର ଅଂଶ 15.7% ଥିବାବେଳେ 2019 ଏହା 13.46 ଓ 2023 12.93%କୁ ହ୍ରାସ ପାଇଛି। ସେ ଅଭିଯୋଗ କରିଛନ୍ତି, ସରକାର ଉତ୍ପାଦନ ସମ୍ବନ୍ଧୀୟ ପ୍ରୋତ୍ସାହନ ଏବଂ ନିର୍ମାଣ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଏହାର ଜବାବରେ ଗୃହର ନେତା ଜେପି ନଡ୍ଡା ସରକାରଙ୍କ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ପ୍ରବାସୀମାନଙ୍କୁ ପ୍ରତ୍ୟର୍ପଣ କ୍ଷେତ୍ରରେ ଅନୁସରଣ କରାଯାଇଥିବା ନିର୍ଦ୍ଦେଶାବଳୀ 2012 କାର୍ଯ୍ୟକାରୀ ହୋଇଛି ଏବଂ ଏଥିରେ ପ୍ରତିବନ୍ଧକ ବ୍ୟବସ୍ଥା ରହିଛି। ଆଲୋଚନାରେ ଭାଗ ନେଇ ବିଜେପିର ଦିନେଶ ଶର୍ମା କହିଛନ୍ତି, 2025-26 ବଜେଟ୍ରେ ମହିଳା ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗର ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡିଏମ୍କେ ସାଂସଦ ତିରୁଚି ଶିବା କହିଛନ୍ତି, କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ କେନ୍ଦ୍ର ସରକାର ନିଜ ଭାଗ ପ୍ରଦାନ କରୁନାହାନ୍ତି। ରାଜ୍ୟକୁ ପାଣ୍ଠି ବଣ୍ଟନ କ୍ଷେତ୍ରରେ ମଧ୍ୟ ପକ୍ଷପାତିତା ହେଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟକ୍ଷ ଟିକସ ଆଦାୟ ହ୍ରାସ ପାଇଛି ଏବଂ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଦ୍ରବ୍ୟରେ ମୂଲ୍ୟ ହ୍ରାସ ପାଇଁ ସରକାର ପଦକ୍ଷେପ ନେଇନାହାନ୍ତି। ୱାଇଏସ୍ଆର୍ସିପିର ଜି ବାବୁରାଓ କହିଛନ୍ତି, ମନରେଗା ଏବଂ ପିଏମ୍ କିଷାନ ଅଧୀନରେ ବଜେଟ୍ ଆବଣ୍ଟନ ସମାନ ରହିଥିବା ବେଳେ ଏଥିପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଏବଂ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ହୋଇଥିବା ଆବଣ୍ଟନ ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରାଯିବା ଆବଶ୍ୟକ। ଆଲୋଚନାରେ ଭାଗ ନେଇ ବିଜେଡ଼ିର ଦେବାଶିଷ ସାମନ୍ତରାୟ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଖଣିଜ ପଦାର୍ଥ ଉପରେ ରୟାଲିଟି ବୃଦ୍ଧି ଓ ରାଜ୍ୟକୁ ରେଳ ପ୍ରକଳ୍ପ ପ୍ରଦାନ କରିବାକୁ ଦାବି କରିଛନ୍ତି। ସମାଜବାଦୀ ପାର୍ଟିର ରାମଜୀ ଲାଲ ସୁମନ ଏବଂ ଏଜିପିର ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ଆଲୋଚନାରେ ଭାଗ ନେଇଛନ୍ତି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ରାଜ୍ୟସଭାରେ ଆଲୋଚନା ଜାରି ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ୟୁନାନୀ ଦିବସ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ 2-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଅର୍ଥନୈତିକ ଓ ବୈଷୟିକ ସହଯୋଗ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ 2025-26 ସାଧାରଣ ବଜେଟ୍ ଉପରେ ସଂସଦର ଉଭୟ ଗୃହରେ ଆଲୋଚନା ଜାରି। ସମ୍ବାଦ ଶେଷ ହେଲା।